ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସବୁ ପ୍ରାଥମିକ ବିଦ୍ୟାଳୟମାନଙ୍କେ ଖଡ଼ିଛୁଆଁ ଆଉ ପ୍ରବେଶ ଉତ୍ସବ ପାଳନ କରାଯିବ। ଭୁବନେଶ୍ୱର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେବାର୍କେ ଥିବା ଖଡ଼ିଛୁଆଁ ଉତ୍ସବଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ଛୁଆମାନଙ୍କୁ ଖଡ଼ିଛୁଆଁବେ। ସେଠାରେ ଛୁଆମାନଙ୍କୁ ଭିନ୍ ଭିନ୍ ରକମର ଶିକ୍ଷଣୀୟ କିଟ୍ ଦିଆଯିବାର କାର୍ଯ୍ୟକ୍ରମ ବି ରହିଛି। ଏ ଅବସରରେ ଗୋଟିଏ ଶିକ୍ଷା ସଚେତନତା ରଥକେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବା ସହିତ ଜାତୀୟ ଶିକ୍ଷାନୀତି 2020 ଅନୁସାରେ ବିକଶିତ ହୋଇଥିବା 1-8 ଶ୍ରେଣୀ ତକ୍ ପଢ଼ା ବହିର୍ବିଲ୍ ଲୋକାର୍ପଣ କରିବେ। ସୂଚନା ଅନୁସାରେ ଖଡ଼ିଛୁଆଁ ଉତ୍ସବ ଲାଗି ରାଜ୍ୟ ପାଖାପାଖି 5 ଲକ୍ଷ ନିୟୁତା କାର୍ଡ଼ ବଣ୍ଟାଯାଇଛି। କାର୍ଯ୍ୟକ୍ରମଟି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ଅଲଗା ବିଧାୟକମାନେ ଉପସ୍ଥିତ ରହିବେ। ଓଡ଼ିଆ ପକ୍ଷ 2026 ପାଳନ ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଆଜି ସାରା ରାଜ୍ୟ ଓଡ଼ିଆଥି ନାମ ଫଳକ ଲେଖା ଅଭିଯାନ ସଚେତନତା ପଦଯାତ୍ରା କରାଯିବ। ବ୍ୟାପକ ହେବା ଓଡ଼ିଆ ଭାଷା, ସମୃଦ୍ଧ ହେବା ଓଡ଼ିଆ ଅସ୍ମିତା ବାର୍ତ୍ତା ନେଇକରି ଆଜି ଏହି ଦିବସ ପାଳନ କରାଯାଉଛି। ନିଜ ନିଜ ଦୋକାନ ବାଣିଜ୍ୟିକ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାଥି ନିର୍ଭୁଲ ଆଉ ସ୍ପଷ୍ଟ ଭାବେ ଲେଖିକରି ଅଭିଯାନକେ ସଫଲ କରବାର୍କେ ବିଭାଗ ତରଫରୁ ଅନୁରୋଧ କରାଯାଇଛି। ଦେଶର ଗରିବ ଆଉ ମଧ୍ୟବିତ୍ତ ବର୍ଗଙ୍କୁ ସୁଗମ ଯାତ୍ରା ଅଭିଜ୍ଞତା ଯୋଗାଇ ଦେବାଟା ଭାରତୀୟ ରେଳବାଇର ପହିଲା ପ୍ରାଥମିକତା ଆଏ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ନୂଆଦିଲ୍ଲୀନ ଗଲାକାଲ ରେଲ ଅଧିକାରୀମାନଙ୍କ ସାଙ୍ଗେ ହୋଇଥିବା ଗୋଟିଏ ବୈଠକଟି ଅଧ୍ୟକ୍ଷତା କରିକରି ଶ୍ରୀ ବୈଷ୍ଣବ କହିଛନ୍, ଗଲାଦିନମାନଙ୍କେ ରେଲ ଦୁର୍ଘଟଣା ଐତିହାସିକ ଭାବେ କମିଛି ଆଉ ରେକର୍ଡ ମାଲ ପରିବହନ କ୍ଷେତ୍ରଟି ବି ଉଲ୍ଲେଖନୀୟ ଉନ୍ନତି ଆସିଛି। ତିହାର ବାହାର ସମୟଥି ଖାସ୍ ଟ୍ରେନ୍ମାନଙ୍କର ପରିଚାଳନା ଆଉ ଭିନ୍ ଭିନ୍ ଜୋନ୍ର 85% ଅଧିକା ସମୟାନୁବର୍ତ୍ତିତା ବଜାୟ ରଖବାର ଚେଷ୍ଟାକେ ଶ୍ରୀ ବୈଷ୍ଣବ ପ୍ରଶଂସା କରିଛନ୍। ଇ ବଛର ଶେଷ ତ ଖୋର୍ଦ୍ଧା ବଲାଙ୍ଗୀର ରେଲପଥ କାମ ଶେଷ ହେବା ବୋଲି ପୂର୍ବତଟ ରେଲପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍। ଇ ବାବଦେ ଏଥିର୍ଲାଗି ଜମି ଅଧିଗ୍ରହଣ, ଜଙ୍ଗଲ ଜମି ସମସ୍ୟା ଶେଷ ହୋଇଥିବାର ବେଳେ ଯୁଦ୍ଧକାଳୀନ ଭିତ୍ତିଥି କାମ ଚାଲିଛି। ଟନେଲ କାମ ଶେଷ ହୋଇକରି ଇହାଦେ ଭାୟାଟେକ୍ କାମ ଚାଲିଛି। ସେନ୍ତା ରାଜ ଆଠଗଡ଼ନୁ କାଇପଦର ନୂଆ ରେଲଲାଇନ୍ କାମ ହେବା ବୋଲି ଶ୍ରୀ ଫୁଙ୍କୱାଲ ସୂଚନା ଦେଇଛନ୍। ଛାତ୍ରଛାତ୍ରୀମାନଙ୍କର ମାନସିକ ସ୍ୱାସ୍ଥ୍ୟକେ ଗୁରୁତ୍ୱ ଦେଇକରି ରାଜ୍ୟର ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟନ ମନୋଦର୍ପଣ କାର୍ଯ୍ୟକାରୀ କରାଯିବା। ଏ ବାବଦେ ସବୁ କଲେଜ ଅଧ୍ୟକ୍ଷ ଆଉ କୁଳପତିମାନଙ୍କୁ ଚିଠି କରିକରି ଉଚ୍ଚଶିକ୍ଷା ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଭାଗର ଚିଠି ଅନୁସାରେ ଛାତ୍ରଛାତ୍ରୀମାନଙ୍କ ସହିତ ଶିକ୍ଷାଯାତ୍ରାଥି ହେଉଥିବା ଚାପ, ଉଦ୍ବେଗ, ଭୟ, ମାନସିକ ଅବସାଦ ବାଗି ଭିନ୍ ଭିନ୍ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ମନୋଦର୍ପଣ ଏସବୁ ସମସ୍ୟାର ସମାଧାନ ସହିତ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଭଲ ଶୈକ୍ଷିକ ପରିବେଶ ଯୋଗାଇଦେବ। ଇଥି ଛାତ୍ରଛାତ୍ରୀମାନଙ୍କୁ ମନସ୍ତତ୍ତ୍ୱବିତ୍ଙ୍କର ଜରିଏ କାଉନ୍ସେଲିଂ ଦିଆଯିବ। ଇଣ୍ଡିଆ ସ୍କିଲ୍ସ 2025-26 ଜାତୀୟ ସ୍ତରୀୟ ପ୍ରତିଯୋଗିତାଥି ଓଡ଼ିଶା ଦଳ 15 ସ୍ୱର୍ଣ୍ଣ ସହିତ ମୋଟ 57 ପଦକ ହାସଲ କରିକରି ଚାମ୍ପିୟନ୍ ହୋଇଛି। ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ସେଣ୍ଟରନ ହୋଇଥିବା ଖାସ୍ କାର୍ଯ୍ୟକ୍ରମଟି ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଛି। ଏହି ପ୍ରତିଯୋଗିତାଥି ଭଲ ପ୍ରଦର୍ଶନ କରିଥିବାନୁ ଓଡ଼ିଶା ଦଳର ସବୁ ପ୍ରତିଯୋଗୀମାନଙ୍କୁ ଦକ୍ଷତା ବିକାଶ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଶୁଭେଚ୍ଛା ଜଣାଇକରି କହିଛନ୍, ଦଳର ପ୍ରଦର୍ଶନ ରାଜ୍ୟ ଲାଗି ଗୌରବର ବିଷୟ ଆଏ। ଇ ମାସ 10 ତାରିଖନୁ ଦେଶର ସବୁ ଟୋଲ୍ ପ୍ଲାଜାନୁ ନଗଦ ଟଙ୍କା ବ୍ୟବହାର ପୂରାପୂରି ବନ୍ଦ ହେବା ଆଉ ଖାଲି ଡିଜିଟାଲ ପେମେଣ୍ଟ ଗ୍ରହଣ କରାଯିବା ବୋଲି ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏନ୍ଏଚ୍ଏଆଇ ତରଫରୁ କୁହାଯାଇଛି। ଏ ବାବଦେ ସରକାର ଆଗରୁ ନିଷ୍ପତ୍ତି ନେଇଥିଲେ ଫାଷ୍ଟ୍ୟାଗ୍ ଆଉ ୟୁପିଆଇ ବାଗି ଡିଜିଟାଲ କାରବାର ଜରିଏ ଟୋଲ୍ ପ୍ଲାଜାମାନଙ୍କେ ଭିଡ଼ କମ୍ବା ସହିତ ସ୍ୱଚ୍ଛତା ଆସିପାରିବା। ଏହାଦେ ସାରା ଦେଶରେ ଥିବା 1150 ଟୋଲ୍ ପ୍ଲାଜାନ ଏହି ସୁବିଧା ଲାଗୁ ହେବା ବୋଲି ଏନ୍ଏଚ୍ଏଆଇ ତରଫରୁ କୁହାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫରୁ 2026-27 ଶିକ୍ଷା ବର୍ଷ ଲାଗି ପାଠ୍ୟକ୍ରମ ବାହାର କରାଯାଇଛି। 9-12 ଶ୍ରେଣୀ ଛୁଆଙ୍କର ଲାଗି ଇଟା ଜାରି କରାଯାଇଛି। ନ୍ୟାସନାଲ କରିକୁଲମ ଫ୍ରେମୱାର୍କ ଫର୍ ସ୍କୁଲ ଏଜୁକେସନ୍ ଏନ୍ସିଏଫ୍ 2023 ଆଧାର କରିକରି ଭିନ୍ ଭିନ୍ ପାଠ୍ୟକ୍ରମଟି ପରିବର୍ତ୍ତନ କରାଯାଇଛି। ବ୍ୟାଙ୍କକ୍ନ ଚାଲିଥିବା ପହିଲା ବିଶ୍ୱ ପାରା ତୀରନ୍ଦାଜ ର୍ୟାଙ୍କିଂ ସିରିଜ୍ଥି ଓଡ଼ିଶାର ପାୟଲ ନାଗ ଆଉ ବିଶ୍ୱ ଚାମ୍ପିୟନ୍ ଶୀତଲ ଦେବୀ କମ୍ପାଉଣ୍ଡ ମହିଳା ଡବଲ୍ସଥି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍। ପାୟଲ ଆଉ ଶୀତଲ ପ୍ରତିଯୋଗିତାଥି ପହିଲା ସ୍ୱର୍ଣ୍ଣ ଜିତିକରି ଦେଶ ଲାଗି ଗୌରବ ଆନିଛନ୍। ପାଣିପାଗ କାଲବୈଶାଖୀ ପ୍ରଭାବଥି ରାଜ୍ୟର କେତେଟା ଜାଗାନ ଧୋକାଗଡ଼ି ଆଉ ବର୍ଷା ପାଗ ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଆଉ ମାଲକାନଗିରିନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସେଆଡ଼େ ରାଜ୍ୟ ଖରା ବଢ଼ବାର୍କେ ଲାଗିଛି। 9 ସହର୍ଣ୍ଣ ଗଲାକାଲି ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ଝାରସୁଗୁଡ଼ାନ ଦିନର ସବୁନୁ ଜହ ତାପମାତ୍ରା 41.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।